ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ ଦିନର 11 ବଜେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଟି ଦେଶର ଭିନ୍ ଭିନ୍ ଜାଗାର 36 ଜଣ ଛାତ୍ରଛାତ୍ରୀଙ୍କ ସାଙ୍ଗେ କଥାବାର୍ତ୍ତା କରିବେ। ଇ ବଛର ପରୀକ୍ଷା ପେ ଚର୍ଚ୍ଚା 8 ନମ୍ବର ଖେପ୍ ହେବା। ଇତାକେ ଭିନ୍ ଭିନ୍ ବିଷେତି 8ଟା ଶୃଙ୍ଖଳାଥି ପ୍ରସାରଣ କରାଯିବା। ଆଲୋଚନାର ସିଧା ପ୍ରସାରଣ ଦୂରଦର୍ଶନ, ସ୍ୱୟଂ, ସ୍ୱୟଂପ୍ରଭା, ପିଏମ୍ଓ ୟୁଟ୍ୟୁବ୍ ଚ୍ୟାନେଲ୍, ଶିକ୍ଷା ମନ୍ତ୍ରଣାଳୟ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ଜରିଆଥି କରାହେବା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏ ଅବସରରେ ଛାତ୍ରଛାତ୍ରୀ, ଅଭିଭାବକ ଆର୍ ଶିକ୍ଷକମାନଙ୍କ ସାଙ୍ଗେ ଆଲୋଚନା କରିକିରି ପରୀକ୍ଷାର ପ୍ରସ୍ତୁତି, ଚାପ ନିୟନ୍ତ୍ରଣ ଆର୍ ବ୍ୟକ୍ତିଗତ ବିକାଶକେ ନେଇକିରି ମାର୍ଗଦର୍ଶନ କରିବେ। ଇ ବାବଦେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ପଣ୍ଡା କହିଛନ୍।
ପିଏମ୍ସି କେବି ନମ୍ବର ୱାନ୍ ସମ୍ବଲପୁରର ଗୋଟେ ଛାତ୍ରୀ ଆଜି ଯେନ୍ ପରୀକ୍ଷା ପେ ଚର୍ଚ୍ଚା ମୁଇଁ ଡେଫିନେଟଲି ସିଓର ଅଛେ କି ଆଜି ଯେନ୍ କାର୍ଯ୍ୟକ୍ରମଟା ହେବା ଆମକୁ ଏଟା ବହୁତ ହେଲ୍ପ କରବା ଇନ୍ ଏଭ୍ରି ଡୋମେନ୍, ଷ୍ଟ୍ରେସ୍ ଫ୍ରି ଡୋମେନ୍ରେ ହଉ କି ଆମକୁ କେନ୍ତା ଆମର ଟାଇମ୍ ମ୍ୟାନେଜମେଣ୍ଟ କରିବୁ ସ୍ତର ଉପରେ ହଉ କି ଆମେ କେନ୍ତା ଭଲସେ ପରୀକ୍ଷା ଦେଇପାରମୁ ସ୍ତର ଉପରେ ହଉ। ଆଜି ଏଇଟା ମୁଁ ଆଟେଣ୍ଡ କରମି ବୋଲେ ଏଟା ମୋର ଏକ୍ସାମରେ ମୋତେ ବହୁତ ହେଲ୍ପ କରବା ଏଥିରେ ମୁଁ ବିଲକୁଲ ବି ସିଓର ଅଛେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉତ୍ତରପ୍ରଦେଶର ପବିତ୍ର ପ୍ରୟାଗରାଜଠାରେ ମହାକୁମ୍ଭ ମେଲାକେ ଯାଇକରି ତ୍ରିବେଣୀ ସଙ୍ଗମନ ବୁଡ଼ ପକାବେ। ଇତାର ସହିତ ରାଷ୍ଟ୍ରପତି ଅକ୍ଷୟ ବଟ ଆର୍ ବଡ଼ ହନୁମାନ ମନ୍ଦିରର ଦର୍ଶନ ଆର୍ ପୂଜାର୍ଚ୍ଚନା କରବାର କାର୍ଯ୍ୟସୂଚୀ ରହିଛି। ଏ ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଲ୍ ଉପସ୍ଥିତ ରହିବେ। ଭୁବନେଶ୍ୱର ୟୁନିଟ୍ 5 ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କ ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ରହୁଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଧାନଘିନା ସମିଆଥି କଟନୀ ଛଟନୀ ବନ୍ଦ ନାହିଁ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସେ କହିଛନ୍, କାଁ ଭାଁ କେନୁ କେନ୍ତା କଟନୀ ଛଟନୀ ଅଭିଯୋଗ ହେଉଛେ, ସରକାରଙ୍କର କଡ଼ା ପଦକ୍ଷେପ ଲାଗି ଧାନଘିନା ବେଳେ କଟନୀ ଛଟନୀ ବହୁତଟେ କମିଛେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ 3-ଦିନିଆ ରାଷ୍ଟ୍ରୀୟ ଖେଲ୍ ସମାରୋହର ଆଜି ଉଦ୍ଯାପନୀ ସମାରୋହ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମାରୋହଟି ଯୋଗ ଦେଇକରି ଖେଳାଳିମାନଙ୍କୁ ପୁରସ୍କୃତ କରବାର କାର୍ଯ୍ୟକ୍ରମ ରହିଛି। ଏକଲ ସ୍କୁଲ ଅଭିଯାନଟି ଗଲା 8 ତାରିଖରୁ ମୂଲ ହୋଇଥିବା ଏହି ପ୍ରତିଯୋଗିତା ପହିଲା ଥର ଲାଗି ରାଜ୍ୟ ଆୟୋଜନ କରାଯାଉଛି। ଏଥି ଭିନ୍ ଭିନ୍ ପ୍ରତିଯୋଗିତାଟି ଦେଶର 28 ରାଜ୍ୟର 1200 ଅଧିକା ଛୁଆ ଭାଗ ନେଇଛନ୍। ଜାତୀୟ କୃମିନାଶକ ଦିବସ ଅବସରରେ ସରକାରଙ୍କ ତରଫ ଆଜି 1-19 ବର୍ଷ ଭିତରେ ଥିବା ସବୁ ଛୁଆ, ପିଲା ଟୁକେଲ ଆଉ 20-24 ବର୍ଷ ବୟସ୍କ ମହିଳାମାନଙ୍କୁ ଆଲବେଣ୍ଡାଜୋଲ ବଟିକା ଆର୍ ସିରପ୍ ଅଙ୍ଗନୱାଡ଼ି କେନ୍ଦ୍ର, ସରକାରୀ ବେସରକାରୀ ବିଦ୍ୟାଳୟ ଆର୍ ମହାବିଦ୍ୟାଳୟମାନଙ୍କେ ଦିଆଯିବା। ଯେନ୍ମାନେ ଆଜି ଇ ବଟିକା ଖାଇ ନାଇପାରବେ ସେମାନଙ୍କୁ ଆଇବା 17 ତାରିଖ ଦିନ ମପଅପ୍ ଦିବସ ଥି ଇ ଉଷ ଖାଇବାରକେ ଦିଆଯିବା। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟ 1,46,00,000 ପିଲା ଟୁକେଲ ଆର୍ 17,07,000 ମହିଳାଙ୍କୁ ଇ ଉଷ ଖୁଆଯିବା ଲକ୍ଷ୍ୟ ରଖାଯାଇଛି। ସେନ୍ତା ସମ୍ବଲପୁରର 3,20,000 ଅଧିକା ଛୁଆଙ୍କୁ ଇ ଉଷ ଖୁଆବାର ଲକ୍ଷ୍ୟ ରଖାଯାଇଛି। ଫାଇଲେରିଆକେ ରୁକବାର ଲାଗି ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜିଠାନୁ ସାମୁହିକ ଉଷ ଖାଇବାର ଅଭିଯାନ ମୂଲ ହେବା। ଏହି ଅଭିଯାନ ଆଇବା 19 ତାରିଖ ତକ୍ ଚାଲବା। ଫାଇଲେରିଆ ଜହ ହେଉଥିବା ଜିଲ୍ଲା ବଲାଙ୍ଗୀର, କଳାହାଣ୍ଡି, କଟକ, ନୟାଗଡ଼, କନ୍ଧମାଳ ଆର୍ ରାୟଗଡ଼ାନ ପହିଲା କ୍ଷେପେ ଏହି କାର୍ଯ୍ୟକ୍ରମ ହେବା। ଗର୍ଭବତୀ, 2 ବର୍ଷରୁ କମ୍ ବୟସର ଛୁଆ ଆର୍ ରୋଗୀମାନେ ଇ ଉଷ ଖାଇନାଇପାରନ୍। ଆଶାକର୍ମୀ ଆର୍ ତାଲିମ ପାଇଥିବା ସ୍ୱେଚ୍ଛାସେବୀମାନେ ଘର ଘର, ସ୍କୁଲ, କଲେଜ ଆର୍ ଭିନ୍ ଭିନ୍ ଅଫିସ ଯାଇକରି ଲୋକଙ୍କୁ ଉଷ ଖୁଆବେ। ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ବିଜୟା ରାହତକର ଆଜି 2-ଦିନିଆ ଓଡ଼ିଶା ଗସ୍ତଥି ଆସୁଛନ୍। ଗସ୍ତ ସମୟଥି ଶ୍ରୀମତୀ ରାହତକର ଓଡ଼ିଶା ରାଜ୍ୟ ମହିଳା ଆୟୋଗର ସ୍ଥାପନା ଦିବସ କାର୍ଯ୍ୟକ୍ରମଥି ଯୋଗଦେବେ। ଇତାର ସହିତ ମାନବ ଚାଲାଣ ନିରାକରଣ, ବାଲ୍ୟ ବିବାହ ନିରାକରଣକୁ ନେଇକରି ରାଜ୍ୟର ସ୍ଥିତି ବାବଦେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। କଟକ ବାରବାଟୀ ଷ୍ଟାଡିୟମ୍ଠାରେ ହୋଇଥିବା ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ଟି ଭାରତର ଐତିହାସିକ ବିଜୟ ସହିତ 2-0 ସିରିଜ୍ ଦାଖଲ କରିଛି। ଇଂଲଣ୍ଡର 305 ରନ୍ର ଲକ୍ଷ୍ୟକେ ଭାରତୀୟ ଦଳ 44 ଓଭର 3 ବଲ୍ଥି ପୂରା କରିଥିଲା। ରୋହିତ ଶର୍ମା ସବୁନୁ ଅତକା 119 ରନ୍ କରିକି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ। ସିରିଜ୍ର ଶେଷ ମ୍ୟାଚ୍ ଆଇବା 12 ତାରିଖ ଦିନ ଅହମ୍ମଦାବାଦନ ଖେଳାଯିବା। ଉତ୍ତରାଖଣ୍ଡନ ଚାଲିଥିବା 38 ନମ୍ବର ଜାତୀୟ କ୍ରୀଡ଼ାଥି ଆଜି ଓଡ଼ିଶାକେ 2 ସ୍ୱର୍ଣ୍ଣ ଆର୍ 1 ରୌପ୍ୟ ପଦକ ମିଳିଛି। ପୁରୁଷ 100 ମିଟର ଚାରିଗୁଣା ରିଲେ ଦୌଡ଼ଥି ଓଡ଼ିଶା ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ପୁରୁଷ 400 ମିଟର ଦୌଡ଼ଥି ବାପି ହାଁସଦା ରାଜ୍ୟ ଲାଗି ସ୍ୱର୍ଣ୍ଣ ପଦକ ଆଣିଦେଇଛନ୍। ସେନ୍ତା ପୁରୁଷ ଉଚ୍ଚଡିଆଁ ବର୍ଗଥି ସ୍ୱାଧୀନ ମାଝୀ ରୌପ୍ୟ ପଦକ ଜିତିଛନ୍। ଏଚ୍ଏନ୍ ଆଞ୍ଚଳିକ ଖବର ଇନ ଶେଷଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।